ଯାତ୍ରା ପୁସ୍ତକ ଦଶ ପର୍ବ। ଅନନ୍ତର ସଦାପ୍ରଭୁ ମୋଷାଙ୍କୁ କହିଲେ, ତୁମେ ଫାରୋ ନିକଟକୁ ଯାଅ, କାରଣ ଆମ୍ଭେ ଯେପରି ଲୋକମାନଙ୍କ ମଧ୍ୟରେ ଏହି ସକଳ ଚିହ୍ନ ଦର୍ଶାଇବା, ପୁଣି ଆମ୍ଭେ ମିଶ୍ରିଆମାନଙ୍କ ପ୍ରତି ଯାହା ଯାହା କରିଅଛୁ ଓ ସେମାନଙ୍କ ମଧ୍ୟରେ ଆପଣା ଚିହ୍ନ ସ୍ୱରୂପେ ଯେ ଯେ କର୍ମ କରିଅଛୁ ସେସବୁର ବୃତ୍ତାନ୍ତ ତୁମ୍ଭେ ଯେପରି ଆପଣା ପୁତ୍ର ପୌତ୍ରର କର୍ଣ୍ଣଗୋଚରରେ କହିବ, ପୁଣି ଆମ୍ଭେ ଯେ ସଦାପ୍ରଭୁ ଏହା ଜ୍ଞାତ ହେବ। ଏଥିନିମନ୍ତେ ଆମ୍ଭେ ଫାରୋ ଓ ତାହାର ଦାସଗଣର ହୃଦୟ ଭାରି କଲୁ। ସେତେବେଳେ ମୋସା ଓ ହାରଣ ଫାରୋଙ୍କ ନିକଟକୁ ଯାଇ କହିଲେ, ଏବ୍ରିୟମାନଙ୍କ ସଦାପ୍ରଭୁ ପରମେଶ୍ୱର କହନ୍ତି, ତୁମ୍ଭେ ଆମ ସାକ୍ଷାତରେ ନମ୍ର ହେବାକୁ କେତେକାଳ ନାସ୍ତି କରିବ? ଆମର ସେବା କରିବା ନିମନ୍ତେ ଆମ୍ଭ ଲୋକମାନଙ୍କୁ ଛାଡ଼ିଦିଅ, ମାତ୍ର ଯେବେ ଛାଡ଼ିଦେବାକୁ ନାସ୍ତି କର, ତେବେ ଦେଖ ଆମେ କାଲି ତୁମ ଅଞ୍ଚଳକୁ ପଙ୍ଗପାଳ ଆଣିବା। ସେମାନେ ଭୂମିର ମୁଖ ଏପରି ଆଚ୍ଛନ୍ନ କରିବେ ଯେ କେହି ତାହା ଦେଖିପାରିବ ନାହିଁ, ପୁଣି ଶିଳାବୃଷ୍ଟିରୁ ରକ୍ଷିତ ଓ ଅବଶିଷ୍ଟ ଯାହା କିଛି ତୁମ୍ଭମାନଙ୍କର ଅଛି ତାହା ସେମାନେ ଖାଇବେ, ପୁଣି ତୁମ୍ଭମାନଙ୍କର କ୍ଷେତ୍ରୋତ୍ପନ୍ନ ସମସ୍ତ ବୃକ୍ଷ ଖାଇବେ, ପୁଣି ସେମାନଙ୍କ ଦ୍ୱାରା ତୁମ୍ଭର ଗୃହ ଓ ତୁମ୍ଭ ଦାସଗଣର ଗୃହ ଓ ସକଳ ମିଶ୍ରୀୟ ଲୋକଙ୍କ ଗୃହ ପରିପୂର୍ଣ୍ଣ ହେବ। ଏ ଦେଶରେ ତୁମ୍ଭ ପୂର୍ବପୁରୁଷମାନଙ୍କ ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଜନ୍ମାବଧି ଆଜି ପର୍ଯ୍ୟନ୍ତ କେବେ ଏପରି ଦେଖାଯାଇ ନାହିଁ। ତୋହ ମୂଷା ମୁଖ ଫେରାଇ ଫାରୋଙ୍କ ନିକଟରୁ ବାହାରିଗଲେ। ଅନନ୍ତର ଫାରୋଙ୍କର ଦାସଗଣ ତାହାଙ୍କୁ କହିଲେ, ଏ ମନୁଷ୍ୟ କେତେକାଳ ଆମମାନଙ୍କର ଫାନ୍ଦ ସ୍ୱରୂପ ହୋଇଥିବ? ଏହି ଲୋକମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା କରିବା ପାଇଁ ଏମାନଙ୍କୁ ଛାଡ଼ି ଦିଅନ୍ତୁ। ମିଶର ଦେଶ ଯେ ନଷ୍ଟ ହେଲାଣି, ଏହାକି ଆପଣ ଏବେ ହେଁ ବୁଝନ୍ତି ନାହିଁ? ତେବେ ମୋସା ଓ ହାରଣ ପୁନର୍ବାର ଫାରୋଙ୍କ ନିକଟକୁ ଅଣାଯାନ୍ତେ ସେ ସେମାନଙ୍କୁ କହିଲେ, ଯାଅ, ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା କର, ମାତ୍ର କିଏ କିଏ ଯିବ? ତହିଁରେ ମୋସା କହିଲେ, ଆମ୍ଭେମାନେ ଆପଣା ଆପଣା ବାଳକ ଓ ବୃଦ୍ଧ ସମସ୍ତଙ୍କୁ ସଙ୍ଗେ ଘେନିଯିବୁ ଓ ଆପଣା ଆପଣା ପୁତ୍ରକନ୍ୟାମାନଙ୍କୁ, ପୁଣି ଗୋମେଷାଦି ପଲ ମଧ୍ୟରେ ସଙ୍ଗରେ ଘେନିଯିବୁ, ଯେହେତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମ୍ଭମାନଙ୍କର ଉତ୍ସବ କରିବାକୁ ହେବ। ତେବେ ଫାରୋ ସେମାନଙ୍କୁ କହିଲେ, ହେଉ, ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହୁଅନ୍ତୁ, ଆମ୍ଭେ ତ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ବାଳକମାନଙ୍କୁ ଛାଡ଼ିଦେବୁ, ସାବଧାନ, ଅମଙ୍ଗଳ ତୁମ୍ଭମାନଙ୍କ ସମ୍ମୁଖରେ ଅଛି, ଏପରି ହେବ ନାହିଁ। ତୁମେମାନେ ଯେତେ ପୁରୁଷ ଅଛ, ଯାଅ, ସଦାପ୍ରଭୁଙ୍କର ସେବା କର, କାରଣ ଏହି ମାତ୍ର ତୁମେମାନେ ଚାହଁ। ଏ ଉତ୍ତରେ ସେମାନେ ଫାରୋଙ୍କ ସାକ୍ଷାତରୁ ତ୍ୟାଡ଼ିତ ହେଲେ। ଅନନ୍ତର ସଦାପ୍ରଭୁ ମୋସାଙ୍କୁ କହିଲେ, ତୁମ୍ଭେ ପଙ୍ଗପାଳ ନିମନ୍ତେ ମିଶର ଦେଶ ଉପରେ ଆପଣ ହସ୍ତ ବିସ୍ତାର କର। ତହିଁରେ ସେମାନେ ମିଶର ଦେଶକୁ ଆସି ଶିଳାବୃଷ୍ଟିର ଅବଶିଷ୍ଟାଂଶ, ଭୂମିର ତୃଣାଦି ସମସ୍ତ ଗ୍ରାସ କରିବେ। ତେଣୁ ମୋସା ମିଶର ଦେଶ ଉପରେ ଆପଣା ଯଷ୍ଟି ବିସ୍ତାର କରନ୍ତେ। ସଦାପ୍ରଭୁ ସେହି ଦିବାରାତ୍ରି ଯାକ ଦେଶରେ ପୂର୍ବାୟୀ ବାୟୁ ବହାଇଲେ, ପ୍ରଭାତ ହୁଅନ୍ତେ ପୂର୍ବୀୟ ବାୟୁ ଦ୍ୱାରା ପଙ୍ଗପାଳ ଉପସ୍ଥିତ ହେଲେ। ତହିଁରେ ସମୁଦାୟ ମିଶର ଦେଶରେ ପଙ୍ଗପାଳ ବ୍ୟାପିଗଲେ, ମିଶରର ସମସ୍ତ ଅଞ୍ଚଳରେ ପଙ୍ଗପାଳ ପଡ଼ିଲେ। ସେମାନେ ଅତ୍ୟନ୍ତ ଭୟାନକ ଥିଲେ, ସେପରି ପଙ୍ଗପାଳ ପୂର୍ବରେ କଦାପି ହୋଇନଥିଲା କି ଆଉ କେବେ ହେବ ନାହିଁ। ସେମାନେ ସମୁଦାୟ ଭୂମି ଆଚ୍ଛନ୍ନ କଲେ ଓ ସେମାନଙ୍କ ଦ୍ୱାରା ଦେଶ ଅନ୍ଧକାରଭୂତ ହେଲା। ଭୂମିର ଯେ ତୃଣ ଓ ବୃକ୍ଷାଦିର ଯେ ଫଳ ଶିଳାବୃଷ୍ଟିରୁ ରକ୍ଷା ପାଇଥିଲା ତାହା ସେମାନେ ଖାଇ ପକାଇଲେ। ତହିଁରେ ସମୁଦାୟ ମିଶର ଦେଶରେ କୌଣସି ବୃକ୍ଷ କି କ୍ଷେତ୍ରର ତୃଣାଦି ହରିତ ବର୍ଣ୍ଣ କିଛି ମାତ୍ର ରହିଲା ନାହିଁ। ତେଣୁ ଫାରୋ ଶୀଘ୍ର ମୋସା ଓ ହାରଣକୁ ଡକାଇ କହିଲେ, ଆମ୍ଭେ ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଓ ତୁମ୍ଭମାନଙ୍କ ବିରୁଦ୍ଧରେ ପାପ କଲୁ, ବିନୟ କରୁଅଛୁ, କେବଳ ଏହିଥରକ ଆମ୍ଭର ପାପ କ୍ଷମା କରି ଆମ୍ଭ ନିକଟରୁ ଏହି କାଳ ସ୍ୱରୂପକୁ ଦୂର କରିବା ପାଇଁ ଆପଣମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର। ତହିଁରେ ସେ ଫାରୋଙ୍କ ନିକଟକୁ ଯାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସଦାପ୍ରଭୁ ପ୍ରବଳ ପଶ୍ଚିମ ବାୟୁ ଫେରାଇ ଦେଶରୁ ପଙ୍ଗପାଳମାନଙ୍କୁ ଉଠାଇ ନେଇ ସୁଫସାଗରରେ ନିକ୍ଷେପ କଲେ। ତହିଁରେ ମିଶରର କୌଣସି ଅଞ୍ଚଳରେ ଗୋଟିଏ ପଙ୍ଗପାଳ ରହିଲା ନାହିଁ। ମାତ୍ର ସଦାପ୍ରଭୁ ଫାରୋଙ୍କ ହୃଦୟ କଠିନ କଲେ, ପୁଣି ସେ ଇସ୍ରାଏଲ ସନ୍ତାନଗଣକୁ ଛାଡ଼ିଦେଲେ ନାହିଁ। ଆଉ ସଦାପ୍ରଭୁ ମୋସାଙ୍କୁ କହିଲେ, ତୁମେ ଆକାଶ ଆଡ଼େ ହସ୍ତ ବିସ୍ତାର କର, ତହିଁରେ ମିଶର ଦେଶରେ ଅନ୍ଧକାର ହେବ ଓ ଅନ୍ଧକାର ହେତୁରୁ ଲୋକମାନେ ଦରାଣ୍ଡି ହେବେ। ଅନନ୍ତର ମୋସା ଆକାଶରେ ହସ୍ତ ବିସ୍ତାର କରନ୍ତେ, ତିନିଦିନ ପର୍ଯ୍ୟନ୍ତ ମିଶର ଦେଶର ସର୍ବତ୍ର ଏପରି ଗାଢ଼ ଅନ୍ଧକାର ହେଲା ଯେ କେହି ଏକ ଆରେକକୁ ଦେଖିପାରିଲା ନାହିଁ ଓ ତିନିଦିନ ପର୍ଯ୍ୟନ୍ତ କେହି ଆପଣା ସ୍ଥାନରୁ ଉଠିପାରିଲା ନାହିଁ। ମାତ୍ର ଇସ୍ରାଏଲ ସନ୍ତାନଗଣର ସମସ୍ତ ବାସସ୍ଥାନରେ ଆଲୁଅ ଥିଲା। ତେଣୁ ଫାରୋ ମୋସାଙ୍କୁ ଡକାଇ କହିଲେ, ତୁମେମାନେ ସଦାପ୍ରଭୁଙ୍କ ସେବା କରିବାକୁ ଯାଅ, କେବଳ ତୁମମାନଙ୍କର ଗୋମେଷାଦି ପଲ ଥାନ୍ତୁ, ତୁମମାନଙ୍କ ବାଳକମାନେ ମଧ୍ୟ ତୁମମାନଙ୍କ ସଙ୍ଗରେ ଯାଆନ୍ତୁ। ତେବେ ମୋସା କହିଲେ, ଆମ୍ଭେମାନେ ଆପଣମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଯେଉଁ ବଳି ହୋମଦ୍ରବ୍ୟ ଉତ୍ସର୍ଗ କରିବା ତାହା ମଧ୍ୟ ଆମ୍ଭମାନଙ୍କ ହସ୍ତରେ ଆପଣଙ୍କୁ ଦେବାକୁ ହେବ। ଆମ୍ଭମାନଙ୍କ ପଶୁଗଣ ଆମ୍ଭମାନଙ୍କ ସଙ୍ଗରେ ଯିବେ, ଗୋଟିଏ ଖୁରା ହିଁ ଅବଶିଷ୍ଟ ରହିବ ନାହିଁ, କାରଣ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା ନିମନ୍ତେ ସେମାନଙ୍କ ମଧ୍ୟରୁ ବଳି ନେବାକୁ ହେବ। ପୁଣିକି ଦେଇ ସଦାପ୍ରଭୁଙ୍କର ସେବା କରିବାକୁ ହେବ, ତାହା ସେଠାରେ ଉପସ୍ଥିତ ନ ହେଲେ ଆମେମାନେ ଜାଣିପାରିବୁ ନାହିଁ। ମାତ୍ର ସଦାପ୍ରଭୁ ଫାରୋଙ୍କ ହୃଦୟ କଠିନ କଲେ, ପୁଣି ସେମାନଙ୍କୁ ଛାଡ଼ିଦେବାକୁ ସମ୍ମତ ହେଲେ ନାହିଁ। ଏଣୁ ଫାରୋ ତାଙ୍କୁ କହିଲେ, ଆମ୍ଭ ନିକଟରୁ ଦୂର ହୁଅ, ଆପଣା ବିଷୟରେ ସାବଧାନ ହୁଅ, ଆମ୍ଭର ମୁଖ କେବେ ଦେଖିନାହଁ, ଯେଉଁଦିନ ଆମ୍ଭର ମୁଖ ଦେଖିବ ସେହିଦିନ ମରିବ। ତହିଁରେ ମୂଷା କହିଲେ, ଆପଣ ଭଲ କହିଲେ, ମୁଁ ଆଉ କେବେ ଆପଣଙ୍କ ମୁଖ ଦେଖିବି ନାହିଁ।